अष्टाध्याय श्लोक पांच उद्धरे आत्मनात्मानं अवसादये आत्मैव यात्मनो बंधुरात्मैव त्रिपुरात्मनः उद्धरेदात्मनात्मानं आत्मानमवसादये आत्मैव हि आत्मनो बन्धु आत्मनो हि आत्मैव बन्धु आत्मैव आत्मनो बन्धु आत्मैव आत्मनो बन्धु आत्मैव रिपुरात्मनः आत्मैव रिपुरात्मनः उद्धरेदात्मनात्मानं नात्मानं अवसादये आत्मैव हि आत्मनो बन्धु आत्मैव रिपुरात्मनः उद्धरेदात्मनात्मानं आत्मानमवसादये आत्मैव हि आत्मनो बन्धु आत्मैव रिपुरात्मनः धन्यवाद उद्धरे व्यक्ति निज को उद्धार करवा उचित आत्मना मन साहय आत्मान बद्ध जीवात्मा को न केवे नुहे आत्मान बद्ध जीवात्मा अवसाद अधोगति कराइवा आत्मा मन एव निश्चिंत भावे ही वास्तविक आत्मन बद्ध जीवात्मार बंधु आत्मा मन एव निश्चिंत भावे रिपु शत्रु आत्मन बद्ध जीवात्मार शोकरानुवाद श्रीमद देशी भक्ति वेदांत स्वामी प्रभुपाद महाराज द्वारा इंग्राजी एवं श्री श्रीमद गौरवंद स्वामी महाराज द्वारा ओडिया व्यक्ति मन साहाय्यरे निजकु उपरकु उठाइबा उचित तळकु नेबा उचित नुहे मन बद्ध जीवात्मार बंधु तथा शत्रु मध्ये अटे आत्मा शब्द विभिन्न स्थळरे विभिन्न अर्थरे शरीर मन ओ आत्मा एई अर्थरे व्यवहृत हुए योग मार्गरे मन ओ बद्ध जीवात्मा बड़ गुरुत्वपूर्ण अटंती योग मार्गरे मन हेउछि प्रधान एटार आत्मा कहले मन को बुझाऊ योग साधनार उद्देश्य है मन संयम करवा इंद्रभोग्य विषय वस्तु यहाँ दूरे आठार जोर दे कह मन को एपरी तालीम करवाक पड़ो जपरी यह बद्ध जीवात्मा को अविद्या रूपक घन अंधकार उद्धार कर पार भौतिक स्थित व्यक्ति मन और इंद्रिय वशीभूत हो पड़ता है वास्तव में विशुद्ध आत्मा ए भौतिक जगतर बंधन में पड़ जाती मनर अहंकार भूत प्रकृति को उपभोग करने को इच्छा करूँ आत्मा एपर बंधन दशा भोग करेणु मन को एपर तालीम देवाक पड़ो जपरी यह भूत प्रकृतिर मोहिनी शक्ति से आकृष्ट होना यहपर भाव बद्ध जीवात्मा को बंधन रू रक्षा कर इंद्रभोग्य विषय वस्तु प्रति आकृष्ट हो व्यक्ति निजक ନିମ୍ନକୁ ନେବା ଉଚିତ ନୁହେଁ। ବ୍ୟକ୍ତି ଯେତେ ଅଧିକ ପରିମାଣରେ ଇନ୍ଦ୍ରିୟ ବିଷୟବସ୍ତୁ ପ୍ରତି ଆକୃଷ୍ଟ ହେବ, ସେ ସେତିକି ପରିମାଣରେ ଭୌତିକ ବନ୍ଧନରେ ପଡ଼ିବ। ବନ୍ଧନରୁ ମୁକ୍ତ ହେବାର ସର୍ବୋତ୍ତମ ପନ୍ଥା ହେଉଛି ମନକୁ କୃଷ୍ଣଙ୍କ ଠାରେ ଲଗାଇବା। ଏଠାରେ ହି ଶବ୍ଦ ପ୍ରୟୋଗର ତାତ୍ପର୍ଯ୍ୟ ହେଲା ଏହି କଥା ଉପରେ ଜୋର ଦେବା, ଅର୍ଥାତ୍ ବ୍ୟକ୍ତି ଏହା କରିବା ଉଚିତ। କଥିତ ଅଛି, ମନ ଏବ ମନୁଷ୍ୟାଣ କାରଣ ବନ୍ଧମୁଖ୍ୟ ବନ୍ଧାୟ ବିଷୟ ସଙ୍ଗ ମୁକ୍ତେଇ ନିର୍ବିଷୟ ମନ, ଅର୍ଥାତ୍ ମାନବ ପକ୍ଷରେ ମନ ବନ୍ଧନ ତଥା ମୁକ୍ତିର କାରଣ ଅଟେ। ମନ ଇନ୍ଦ୍ରଭୋଗ୍ୟ ବିଷୟବସ୍ତୁରେ ନିମଜିତ ହେଲେ ତାହା ବନ୍ଧନର କାରଣ ହୁଏ, ଏବଂ ତାହା ସେଗୁଡ଼ିକରୁ ଦୂରେଇ ଗଲେ ତାହା ମୁକ୍ତିର କାରଣ ହୁଏ। ତେଣୁ ଯେଉଁ ମନ ସର୍ବଦା କୃଷ୍ଣ ଚେତନାରେ ଅଛି ତାହା ପରମ ମୁକ୍ତିର କାରଣ ଅଟେ ବୋଲି ବୁଝିବାକୁ ପଡ଼ିବ। ଓଂ ଜ୍ଞାନ ଧୂମିରାନ୍ଧସ୍ୟ ଜ୍ଞାନ ଜନଶଳାକୟା ଚକ୍ଷୁରୁନ୍ମିଳିତଂ ଜେନ ତସ୍ମୈ ଶ୍ରୀ ଗୁରୁଭେ ନମଃ। ଶ୍ରୀଚୈତନ୍ୟ ମନୋଭୀଷ୍ଟଂ ସ୍ଥାପିତଂ ଜେନ ଭୂତଳେ ସ୍ୱୟଂ ରୂପକଦାମହ୍ୟଂ ଦଦାତି ସ୍ୱପଦାନ୍ତିକଂ। ବନ୍ଦେହଂ ଶ୍ରୀଗୁରୁ ଶ୍ରୀଯୁତପଦକମଳଂ ଶ୍ରୀଗୁରୁନ୍ ବୈଷ୍ଣମାଶ୍ଚ ଶ୍ରୀରୂପଂ ସାଗରଜାତଂ ସ୍ୱରମନ ରଘୁନାଥନିତଂ ତଂ ସଜୀବଂ ସାଦ୍ୱୈତଂ ସାବଧୂତଂ ବରଜନସହିତଂ କୃଷ୍ଣ ଚୈତନ୍ୟଦେବଂ ଶ୍ରୀରାଧା କୃଷ୍ଣପାଦାଂ ଶ୍ରମଣଳିତା ଶ୍ରୀବିଶାଖାଂଶ। ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତି ଗୋପୀଶ ଗୋପିକାନ୍ତ ରାଧାକାନ୍ତ ନମସ୍ତୁତେ ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବିଶ୍ୱଭାନୁସୁତେ ଦେବୀ ପ୍ରଣମାମି ହରିଭ୍ୟେ ବଂଶାକଳ୍ପତୃଭ୍ୟ କୃପା ସିନ୍ଧୁଭ୍ୟ ଚ ପତିତାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମଃ ନମଃ। ହରେ କୃଷ୍ଣ। ଆଜି ଆମେ ଭଗବତ ଗୀତା ଷଷ୍ଠ ଅଧ୍ୟାୟ ପଞ୍ଚମ ନମ୍ବର ଶ୍ଳୋକ ଉପରେ ଆଲୋଚନା କରିବା। ତେଣୁ ଏଇ ଯେଉଁ ଶ୍ଳୋକଟି କାହିଁକି ଏଠିକି ଭଗବାନ କହିଲେ, ତା ପୂର୍ବ ଶ୍ଳୋକ ସହିତ ତାର ସମ୍ବନ୍ଧ କ'ଣ, ତା ପୂର୍ବ ଶ୍ଳୋକ ଯେତେବେଳେ କହିଲେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ କ'ଣ ଚିନ୍ତା କରୁଛନ୍ତି ନା, ଅତୋ ବିଷୟାଶକ୍ତି ତ୍ୟାଗ ଅତୋ ବିଷୟାଶକ୍ତି ତ୍ୟାଗେ ମୋକ୍ଷଂ ତତ୍ ଆସକ୍ତ ଚ ବନ୍ଧମ ପର୍ଯ୍ୟାଲୋଚ୍ୟ ରାଗାଦି ସ୍ୱଭାବ ତ୍ୟଜେତ୍ ଇତ୍ୟାହ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଯେ ଆ ପୂର୍ବରୁ ଯେଉଁ କୁହାଗଲା ଯେ ଇନ୍ଦ୍ରିୟମାନଙ୍କୁ ଯେଉଁ ମନକୁ ଇନ୍ଦ୍ରିୟମାନଙ୍କଠାରୁ ଉଦ୍ୟୋଗ ନେବାକୁ ପଡ଼ିବ, ଇନ୍ଦ୍ରଭୋଗ୍ୟ ବିଷୟବସ୍ତୁରୁ ଉଦ୍ଧାର ହେବା, ନିଜକୁ ଦୂରେଇ ନେବାକୁ ପଡ଼ିବ, ଏସବୁ ବିଷୟରେ ଆଲୋଚନା କରାଗଲା। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ବିଷୟାଶକ୍ତିକୁ ଯଦି ଆମେ ତ୍ୟାଗ କରିପାରିବା ତାହେଲେ ଆମେ ମୋକ୍ଷ ପ୍ରାପ୍ତ ହୋଇପାରିବା, କିନ୍ତୁ ବିଷୟ ପ୍ରତି ଯଦି ଆସକ୍ତି ହେବ ତାହେଲେ ଆମର ଏଇଟା ବନ୍ଧନର କାରଣ ହେବ। ଏଇଭଳି ଭାବରେ ଯେତେବେଳେ ଚିନ୍ତା କରୁଛନ୍ତି, ତେଣୁ ସେ କହୁଛନ୍ତି, ଚିନ୍ତା କରୁଛନ୍ତି ରାଗାଦି ସ୍ୱଭାବ ତେଜେତ୍, ଏ ଯେଉଁ ଆସକ୍ତି ଇତ୍ୟାଦି ଆମର ସବୁ ରହିଛି ଆମେ ତ୍ୟାଗ କରିବା। ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ଅର୍ଜୁନ ଚିନ୍ତା କରୁଥିଲା ବେଳେ ଭଗବାନ ମଧ୍ୟ ସେ କଥା କହୁଛନ୍ତି, ତେଣୁ ସେ ଏ ଶ୍ଳୋକଟି କହିଲେ। ଉଦ୍ଧର ଦାସ ମନାତ୍ମାନ, ଆତ୍ମା ଶବ୍ଦର ଅର୍ଥ ଶରୀର, ଆତ୍ମା ଶବ୍ଦର ଅର୍ଥ ମନ, ଏବଂ ଆତ୍ମା ଶବ୍ଦର ଅର୍ଥ ମଧ୍ୟ ଆତ୍ମା। ଏ ଆତ୍ମାର କାହିଁ ଏତେ ଇଏ ହେଉଛି, ଓହୋ ନାଇଁ ଇକୋଟା ହେଉଛି ଯେଉଁ କେମିତି କ'ଣ ଆଗରୁ ତ ହେଉନଥିଲା ଆତ୍ମା ଇକୋ ତ ଆଗରୁ କ'ଣ କରାନ୍ତି ବୁଝିଲା କି, ଏଠାରୁ ଆସିକି ଆଚ୍ଛା ଯେ ଏ ଯୋଉ ଭଗବାନ ଥରେ ଯେତେବେଳେ ଦ୍ୱାରକାରେ ଭଗବାନ ଲୀଳା ଚାଲିଥିଲା ସେଇ ସମୟରେ ଭଗବାନ ତାଙ୍କର ରୂପ ଦ୍ୱାରକାରେ ସବୁ ରହିଛି, ସ୍ଫଟିକ ଖମ୍ବ ସବୁ ରହିଛି, ସେ ସ୍ଫଟିକ ଖମ୍ବରେ ତାଙ୍କର ରୂପର ଯେଉଁ ରହିଛି ପ୍ରତିଫଳନ ଦେଖି, ପ୍ରତିବିମ୍ବ ଦେଖି ସିଏ ଭାବୁଛନ୍ତି ଇଏ ରୂପଟା କାହାର, କେତେ ସୁନ୍ଦର ରୂପ। ତେଣୁ ସିଏ ଯେତେବେଳେ
ଟିକେ ହଲଚଲ ହୋଇଯାଉଛନ୍ତି ମନ, ତାଙ୍କର ମୁଖ ଯେତେବେଳେ ଏପଟ ସେପଟ ହୋଇଯାଉଛି ସେତେବେଳେ ସେ ଦେଖିଲେ ସେ ପ୍ରତିବିମ୍ବ ମଧ୍ୟ ମୁଖ ଏପଟ ସେପଟ ହେଉଛି, ତାପରେ ଜାଣିଲେ ଇଏ ହେଉଛି ମୋର ଛବି, ମୋର ପ୍ରତିବିମ୍ବ, କିଏ ମୋର ସୁନ୍ଦର ରୂପ ଭାବିକି ଆଶ୍ଚର୍ଯ୍ୟ ହେଉଛନ୍ତି, ତାଙ୍କ ନିଜ ରୂପ ପ୍ରତି ସେ ଆକର୍ଷିତ ହେଉଛନ୍ତି। ତେଣୁ ସେଇଭଳି ଭାବରେ ଆମେ ଯେଉଁ କଥା କହୁଛୁ ଏତେ ଦିନ ପର୍ଯ୍ୟନ୍ତ କଥା କହିଲେଣି, କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଏ କଥାର ଇକୁ ଆମେ ଶୁଭୁନଥିଲା, ଆଜି ଶୁଭୁଛି। ଯାହା ହେଲେ ଆପଣମାନଙ୍କୁ ଶୁଭୁଛି ତ ଠିକ୍, ଅସୁବିଧା ନାହିଁ, ସାଉଣ୍ଡ ଠିକ୍ କରୁଥିଲେ ବାଚା ହଉ। ତେଣୁ ଏଇ ଯେଉଁ ଆତ୍ମା, ଆତ୍ମା ଶବ୍ଦର ଅର୍ଥ ମନକୁ ବୁଝୁଛି, ଆତ୍ମା ଶବ୍ଦର ଅର୍ଥ ଶରୀରକୁ ବୁଝୁଛି, ଏବଂ ଆତ୍ମା ଶବ୍ଦ କହିଲେ ଆତ୍ମାକୁ ବୁଝୁଛି। ସାଧାରଣତଃ ଲୋକମାନେ ଯେଉଁମାନେ ଶରୀର ଚେତନାରେ ଅଛନ୍ତି ସେମାନେ ଭାବନ୍ତି ଆତ୍ମା କହିଲେ ଏ ଶରୀର, କ'ଣ ଶରୀରକୁ କଷ୍ଟ ଯଦି ହେଲା ବା କିଛି ଯଦି କିଛି କଣ୍ଟ୍ରୋଲ କରିବା ପାଇଁ କୁହାଗଲା ଏଇଟା କରନା ସେଇଟା କରନା, ସେମାନେ କହିବେ ଆତ୍ମାକୁ କଷ୍ଟ ଦେବା କଥା ନୁହଁ, ଆତ୍ମାକୁ କଷ୍ଟ ହେଇଯିବ, ଶରୀରକୁ ସେମାନେ ଭାବୁଛନ୍ତି ଆତ୍ମା। ସାଧାରଣତଃ ଶତକଡ଼ା 80% ଭାଗ ଲୋକ ଶରୀରକୁ ଆତ୍ମା ବୋଲି ଭାବନ୍ତି। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି 10:84 ଅଧ୍ୟାୟରେ, ଏ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ପୂର୍ବରୁ ସମସ୍ତେ ସେଠି ପହଞ୍ଚିଥିଲେ, ଗୋଟେ ସୂର୍ଯ୍ୟପରାଗ ପୃଥିରେ ଭଗବାନ କୃଷ୍ଣ ଯାଇଥିଲେ ଦ୍ୱାରକାରୁ, ଇନ୍ଦ୍ରପ୍ରସ୍ଥ ଏବଂ ହସ୍ତିନାପୁରରୁ ସବୁ ଯୁଧିଷ୍ଠିର ମହାରାଜ, ଦୁର୍ଯ୍ୟୋଧନ ଇତ୍ୟାଦି, ବୃନ୍ଦାବନରୁ ଗୋପୀମାନେ, ନନ୍ଦ ମହାରାଜ, ଯଶୋଦା ମହାରାଣୀ ଏବଂ ବ୍ରଜବାସୀମାନେ ଏବଂ ବିଭିନ୍ନ ମୁନି ଋଷିମାନେ ସବୁ ଆସି ପହଞ୍ଚିଥିଲେ ସେଠି। ସେଠି ବହୁତ ଦିନ କାଳ ସେଠି ସବୁ ଯଜ୍ଞ ଇତ୍ୟାଦି ଚାଲିଥିଲା, ଭଗବାନ କଥା ମଧ୍ୟ ଚାଲିଥିଲା, ଏସବୁ ହେଉଥିଲା ସେଠି। ବହୁତ ଦିନ ପରେ ବୃନ୍ଦାବନରେ ବ୍ରଜବାସୀମାନଙ୍କର ଭଗବାନଙ୍କ ସହିତ ମିଳନ ହେଇଛି ସେଠି, ଏସବୁ ବହୁତ କଥା ଅଛି। କିନ୍ତୁ ସେଇଠି ଭଗବାନ ଏଇ ପ୍ରବର୍ତ୍ତନଟି ଦେଇଥିଲେ, ଏ ଶ୍ଳୋକଟି କହିଥିଲେ 10:84 ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି, ଯେ ଯଶ୍ୟାତ୍ମବୁଦ୍ଧି ଗୁଣପେ ଟିଧାତୁକେ ସ୍ୱଧି କୌତା ଭୌମ ଯଦି ଯତୀର୍ଥ ବୁଦ୍ଧି ଶରୀରେ ନ କରିଛି ଜନେଷୁ ଅଭିଜ୍ଞେଷୁ ସ୍ୱୟଂ ଗୋଖର। ଲୋକମାନେ ସାଧାରଣତଃ ଏହି ସ୍ତରରେ ରହିଛନ୍ତି, ପଶୁ ସ୍ତରରେ ରହିଛନ୍ତି, ତାଙ୍କର ଚେତନା ଏତେ ଉନ୍ନତ ଚେତନା ଯୋଗ ଦିଆଯାଇଛି, ମନୁଷ୍ୟ ଚେତନା ଜଣେ ପ୍ରାପ୍ତ ହୋଇଛି ମାନେ ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହୋଇଛି, କିନ୍ତୁ ସେ ଚେତନାଟାକୁ ଏଇ ପଶୁ ଭଳି ଜୀବନଯାପନ ସେ ପଶୁ ପଶୁ ଯେଉଁଭଳି ଭାବରେ ତା'ର ଚେତନାକୁ ଲଗାଏ, ଏ ମନୁଷ୍ୟ ଚେତନା ପ୍ରାପ୍ତ ହୋଇକରି ମଧ୍ୟ ସେମାନେ ଏଇ ପଶୁ ଚେତନାରେ ରହିଛନ୍ତି। କେଉଁମାନେ ନା ଶତକଡ଼ା 90% ଭାଗ ଲୋକ ଏଇଭଳି ଭାବରେ, ଯେ ଯଶ୍ୟାତ୍ମ ବୁଦ୍ଧି ଗୁଣବେ ପିଧାତୁକେ, ଏ ଶରୀରଟା ଗୋଟେ ଖୋଳ ଭଳି କଭରିଂ, ଗୋଟେ ବସ୍ତା ଭଳି, ଯେମିତି ଆମେ ବସ୍ତାରେ ଚାଉଳ ଫାଳ ରଖୁଛେ ସେଇଭଳି ଭାବରେ ଏ ଶରୀର ରୂପକ ଚମଡ଼ା ରହିଛି, ତା ଭିତରେ ବହୁତ ଜିନିଷ ରହିଛି, ତା ଭିତରେ ପ୍ୟାକିଂ ହେଇକି ରହିଛି, ଅସ୍ଥି ମଜା ରକ୍ତ ଇତ୍ୟାଦି ବହୁତ କଥା ରହିଛି ତା ଭିତରେ। କିନ୍ତୁ ଏ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ 3 ଧାତୁରେ ତିଆରି, ଗୁଣପେତି ଧାତୁକେ, କ'ଣ କ'ଣ ନା କଫ, ବାତ ଏବଂ ପିତ୍ତ, ଏ 3 ଧାତୁରେ ବହୁତ ଏ ଶରୀରଟି ଆମେ ପାଇଛେ। ତେଣୁ ଆୟୁର୍ବେଦିକ ଯେଉଁମାନେ ଔଷଧ ଦିଅନ୍ତି ରୋଗୀ ଡାକ୍ତରମାନେ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଇ ଯଦି 3 ଧାତୁ ଯଦି ଠିକ୍ ପରିମାଣରେ ସମାନ ପରିମାଣରେ ରଖାଯାଇପାରିବ ତାହେଲେ ଶରୀର ସୁସ୍ଥ ରହିବ, କଫ ବାତ ପିତ୍ତ। ତେଣୁ ଆମର ଆମର ପ୍ରଭୁପାଦ ମହାରାଜ ସବୁବେଳେ ଆୟୁର୍ବେଦିକ ଔଷଧ ନେବା ପାଇଁ ଚାହୁଁଥିଲେ, ଏଲୋପାଥିକ ଔଷଧ ନେବା ପାଇଁ ଚାହୁଁନଥିଲେ। ଯାହା ହଉ, ଏ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଏ ଶରୀରକୁ 3 ଧାତୁରେ ତିଆରି ବୋଲି କୁହାଯାଉଛି, ସେଇଟା ହେଉଛି କଫ ବାତ ପିତ୍ତ। ଭଗବାନ ମଧ୍ୟ ସେ କଥା କହିଲେ ଯଶ୍ୟାତ୍ମ ବୁଦ୍ଧି ଗୁଣବେ ଦୁଧାତୁକେ, ଏଇ ଶରୀରଟା ଯେଉଁ ରହିଛି 3 ଧାତୁରେ ତିଆରି, ସେମାନେ ଭାବୁଛନ୍ତି ଏଇଟା ଆତ୍ମା, ଯଶ୍ୟାତ୍ମ ବୁଦ୍ଧି ଗୁଣବେ ଦୁଧାତୁକେ ସୋଧି, ତାଙ୍କର ବୁଦ୍ଧି ଏଇଭଳି ଭାବେ ରହିଛି, ଶରୀରକୁ ସେମାନେ ଆତ୍ମା ବୋଲି ଭାବନ୍ତି। ଶତକଡ଼ା 90% ଭାବ ଲୋକ ଶରୀରକୁ ଆତ୍ମା ବୋଲି ଭାବନ୍ତି, ସେମାନେ ଭାବନ୍ତି ଆମେ ହେଉଛି ଆ ଶରୀର। ଆଉ ଟିକେ ଯେଉଁମାନେ ଉନ୍ନତ ସେମାନେ ଭାବନ୍ତି କଳତ୍ରାଦି ସେ ଭୌମ୍ୟ ଯଦି, ନିଜର ପତ୍ନୀ ବା ପୁତ୍ର କନ୍ୟା ଏଥିରେ ଯାହା ସବୁ ରହିଛନ୍ତି ଏମାନେ ହେଉଛନ୍ତି ଆମର ନିଜ ବ୍ୟକ୍ତି, ସେମାନେ ଆଉ ଟିକେ ତାଙ୍କ ବୁଦ୍ଧି ଉନ୍ନତ ବୋଲି କହିବାକୁ ବୁଝିବାକୁ ପଡ଼ିବ। କଳତ୍ରାଦି ସେ ଭୌମ୍ୟ ଯଦି ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଏଇ ଯେଉଁ ଭୂମି ଯେଉଁ ସ୍ଥାନରେ ଆମେ ଜନ୍ମଗ୍ରହଣ କରିଛେ ସିଏ ହେଉଛି ଆମର କର୍ତ୍ତବ୍ୟ ହେଉଛି ସେଇ ଭୂମି ପ୍ରତି,
ଭୂମି ଇତ୍ୟାଦି ଭୂମିକୁ ଆମେ ପୂଜା କରିବା, ଭୂମିର ସେବା କରିବା, ଦେଶର ସେବା କରିବା, ଏହିସବୁ କଥା ସବୁ ଯୋଗ ରହିଛି। ତେଣୁ ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଯତ୍ ତୀର୍ଥ ବୁଦ୍ଧି, କିଛି ତୀର୍ଥ କରିବା, ଖାଲି ଏହି ଶରୀର ସମ୍ବନ୍ଧରେ ରହିଲା ହେବ ନାହିଁ, ଆମେ କିଛି ଆଧ୍ୟାତ୍ମିକ କାର୍ଯ୍ୟ କରିବା। ଆଧ୍ୟାତ୍ମିକ କାର୍ଯ୍ୟ କଲେ ସେମାନେ ଭାବନ୍ତି ଯଦି କିଛି ତୀର୍ଥ କରିଦେଲେ ତାହେଲେ ଆମେ କିଛି ଯେଉଁ ଆଧ୍ୟାତ୍ମିକ କାର୍ଯ୍ୟ ହେଇପାରି ହେଲା, ସେତିକିରେ ଆମେ ପ୍ରକୃତରେ ଆମେ କୃତାର୍ଥ ହେଲେ, ଏଇଭଳି ଭାବରେ ସେମାନେ ଭାବନ୍ତି। ତେଣୁ ତୀର୍ଥର ଅର୍ଥ ସେମାନେ ଜାଣନ୍ତି ନାହିଁ, ଅଧିକାଂଶ ଲୋକ ତୀର୍ଥର ଅର୍ଥ ଜାଣନ୍ତି ନାହିଁ। ସେମାନେ ଭାବନ୍ତି ତୀର୍ଥର ଅର୍ଥ କ'ଣ ନା ତୀର୍ଥ ବୁଦ୍ଧି ସରିଲେ ନ କରିଛି, ଯେଉଁ ସ୍ଥାନକୁ ଯାଉଛନ୍ତି ବୃନ୍ଦାବନ ଯାଉଛନ୍ତି, କ'ଣ କାଶୀ ଗୟା ଇତ୍ୟାଦି ସବୁ ଯାଉଛନ୍ତି, ବିଭିନ୍ନ ସ୍ଥାନକୁ ଯାଉଛନ୍ତି ତୀର୍ଥ କରିବା ପାଇଁ, ବଦ୍ରୀନାଥ କେଦାରନାଥ ଇତ୍ୟାଦି, ବା ଦକ୍ଷିଣରେ ଦକ୍ଷିଣରେ ରାମେଶ୍ୱରମ, ବା ଦ୍ୱାରକା ରହିଛନ୍ତି, ପଶ୍ଚିମରେ ଦ୍ୱାରକା ରହିଛି, ପୂର୍ବରେ ଜଗନ୍ନାଥ ମନ୍ଦିର ରହିଛନ୍ତି, ଏସବୁ ଯେଉଁ ତୀର୍ଥସ୍ଥାନ ରହିଛି, କୁମ୍ଭମେଳା ସବୁ ରହୁଛି, ତୀର୍ଥସ୍ଥାନ ଯାଉଛନ୍ତି ବିଭିନ୍ନ କୁମ୍ଭ ସମୟରେ। ତେଣୁ ତୀର୍ଥର ଉଦ୍ଦେଶ୍ୟ ସେମାନେ କ'ଣ ଭାବନ୍ତି ନା ସଲିଳି ନ କରି ଜଳରେ ସ୍ନାନ କରିଦେଲେ ବା କିଛି ବିଗ୍ରହଙ୍କ ପାଖରେ ପ୍ରଣାମ କରିଦେଲେ ତାହେଲେ ଏଇଟା ତୀର୍ଥ ହୋଇଗଲା, ଏତିକି ସେମାନେ ଭାବନ୍ତି ସଲିଳି ନ କରିକି। କିନ୍ତୁ ଏମାନେ ଯଦିଓ ଅନ୍ୟମାନଙ୍କ ଦ୍ୱାରା ପୂଜିତ ହୋଇପାରନ୍ତି, ଜନେଇଛୁ ଅଭିଜ୍ଞ ଅଛି, ଅନ୍ୟମାନେ ତାଙ୍କୁ ବହୁତ ପୂଜା ପ୍ରଶଂସା କରିବେ, ଏ ଦେଶ ପାଇଁ କାର୍ଯ୍ୟ କରୁଛନ୍ତି, ବା ଏ ବହୁତ ବଡ଼ ଧାର୍ମିକ ବ୍ୟକ୍ତି ଯେଉଁ ତୀର୍ଥ ସବୁ କରିଛନ୍ତି, ଏଇଭଳି ଭାବରେ ତାଙ୍କୁ ସମସ୍ତେ ପୂଜା କରିଥାଇ ପାରନ୍ତି। କିନ୍ତୁ ଭଗବାନ କହୁଛନ୍ତି ନିଶ୍ଚିତ ଭାବରେ ସେ ଗାଈ ଏବଂ ଗଧ ସହିତ ତୁଳନୀୟ, ସହେବ ଗୋଖର, ତାଙ୍କର ବୁଦ୍ଧି ସେଇ ପଶୁ ସ୍ତରରେ ଅଛନ୍ତି ବୋଲି ଅଛି ବୋଲି ବୁଝିବାକୁ ପଡ଼ିବ। ତେଣୁ ଆତ୍ମାର ସେଥିପାଇଁ ପ୍ରକୃତରେ ଆତ୍ମା ହେଉଛି ଆମେ ଆତ୍ମା, ଯେଉଁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଆମର ପରିଚୟ ପ୍ରଦାନ କରିଛନ୍ତି ଯେ କ'ଣ ନା ଇନ୍ଦ୍ରିୟାଣି ପରାମ୍ୟାହୁ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସହ। ଆମେ ହେଉଛି ପ୍ରକୃତରେ କିଏ ନା ଶତକଡ଼ା ଅଧିକାଂଶ ଲୋକ ଭାବନ୍ତି ଆମେ ହେଉଛି ଏଇ ଶରୀର ବା ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଶରୀରରେ ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଇଏ ହେଉଛି ଆମେ, ଏଇଭଳି ଭାବରେ ସେମାନେ ଭାବନ୍ତି ଶରୀର ଚେତନାରେ ସେମାନେ ଅଛନ୍ତି। ତା'ଠାରୁ ଆଉ ଯେଉଁମାନେ ଟିକେ ଉନ୍ନତ ସେମାନେ ଭାବନ୍ତି ଇନ୍ଦ୍ରିୟାଣି ପରାଣ୍ୟ ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟମାନ ଠାରୁ ଉନ୍ନତ ହେଉଛି ମନ ଆମର। ତେଣୁ କେତେଜଣ ଭାବନ୍ତି ଆମେ ହେଉଛି ମନ, ଏଇ ମନ କଥାଟି ଆସୁଛି। ମନ କହିଲେ ଏ ଯେଉଁ ଗୋଟେ ଆମର ଯେଉଁ ରହିଛି ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟିରେ ଆମ ସୂକ୍ଷ୍ମ ଶରୀର ତିଆରି ହୋଇଛି। ଆମେ ଯେତେବେଳେ ଶୋଇଲା ବେଳେ ସ୍ୱପ୍ନ ଦେଖୁଛେ, ସେଇଟା ମନ ଦ୍ୱାରା ସେ ସ୍ୱପ୍ନ ଦେଖାଯାଉଛି, ସେ କାର୍ଯ୍ୟ ହେଉଛି ସବୁ ମନ ଦ୍ୱାରା, ସେ ମନ। ବୈଜ୍ଞାନିକମାନେ କହନ୍ତି ମନ କହିଲେ ମାଇଣ୍ଡକୁ ମନ ବୋଲି କହନ୍ତି ସେମାନେ, ମସ୍ତକୁ ସେମାନେ କହନ୍ତି ମାଇଣ୍ଡ, ମନକୁ ସେମାନେ କହନ୍ତି ମାଇଣ୍ଡ, ଇଂରାଜୀରେ ତାକୁ କହନ୍ତି ମାଇଣ୍ଡ। କିନ୍ତୁ ଆମର ଶାସ୍ତ୍ର ଅନୁସାରେ ମାଇଣ୍ଡର ଅର୍ଥ ଅଲଗା, ମାଇଣ୍ଡ ଏ ଶରୀର କ'ଣ ମସ୍ତକ ଆମର ମାଇଣ୍ଡ ନୁହଁ, ମାଇଣ୍ଡ ହେଉଛି ବହୁତ ସୂକ୍ଷ୍ମ ଶରୀର ରହିଛି ଭିତରେ, ଆମର ଭିତରେ ରହିଛି ଶରୀର ଭିତରେ ସେଇଟା ରହିଛି, ସେଇଟା ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ତତ୍ତ୍ୱରେ ଏଇ ସୂକ୍ଷ୍ମ ଶରୀର ସୃଷ୍ଟି ହୋଇଛି। ତେଣୁ ଇନ୍ଦ୍ରିୟମାନଙ୍କଠାରୁ ମନ ଆହୁରି ଉନ୍ନତ, ମନଠାରୁ ବୁଦ୍ଧି ଆହୁରି ଉନ୍ନତ, ବୁଦ୍ଧିଠାରୁ ଅହଙ୍କାର ଆହୁରି ଉନ୍ନତ, ଏବଂ ଅହଙ୍କାରରୁ ଯେଉଁ ବସ୍ତୁ ରହିଛି ଉପରେ ସେଇଟା ହେଉଛି ଆମେ, ଆମେ ହେଉଛି ସେଇ ଆତ୍ମା। ଶରୀର ତ୍ୟାଗ କଲା ପରେ ଆମେ ଯେତେବେଳେ ଶରୀର ତ୍ୟାଗ ଚାଲିଯାଉଛେ, ସେଠି ମନ ବୁଦ୍ଧି ଅହଙ୍କାର ସହିତ ସେ ଆତ୍ମା ଚାଲିଯାଉଛି, ଏ ଶରୀର ପଡ଼ିକି ରହୁଛି। ତେଣୁ ସେଇ ମନ ଯେଉଁ ରହିଛି, ମନର ଅର୍ଥ ଶରୀର, ଆତ୍ମାର ଆତ୍ମାର ଅର୍ଥ ହେଉଛି ଶରୀର, ଗୋଟେ ହେଉଛି ମନ, ଗୋଟେ ହେଉଛି ଆତ୍ମା। ତେଣୁ ଏ ଆତ୍ମା ଯେଉଁ ଆତ୍ମା ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ବହୁତ ସୂକ୍ଷ୍ମ ଆତ୍ମାର ରହିଛି, ଆତ୍ମାର କେତେ ଆକାର ରହିଛି ସେଇଟା ମଧ୍ୟ ବର୍ଣ୍ଣନା କରାଯାଇଛି, ବହୁତ ସୂକ୍ଷ୍ମ ହେଲେ ମଧ୍ୟ ତା'ର ଆକାର ରହିଛି, ସେ ଆକାରକୁ ଯଦି ଆମେ କଳ୍ପନା କରିପାରିବା ନାହିଁ, କିନ୍ତୁ ଶାସ୍ତ୍ରରେ ତା'ର ବର୍ଣ୍ଣନା କରାଯାଇଛି ତା'ର ଆକାର କିଭଳି ଭାବରେ, ତା'ର ବିସ୍ତାର କିଭଳି ଭାବରେ। ଗୋଟେ କେଶର ଅଗ୍ରଭାଗକୁ ଯଦି ଆମେ ନେବା, କେଶର ଅଗ୍ରଭାଗ କେତେ ସୂକ୍ଷ୍ମ, ତାକୁ ଶହେ ଭାଗ କରିବା, ପୁଣି ସେଇ ଶହେ ଭାଗର ଗୋଟିଏ ଭାଗ ନେଇକି ତାକୁ ଆହୁରି ଶହେ ଭାଗ କରିବା, ଯାହା ହେବ ସିଏ ହେଉଛି ଆତ୍ମାର ଆକାର। ତେଣୁ କେଶର ଅଗ୍ରର 10,000 ଭାଗରୁ ଭାଗେ ଇଏ ହେଉଛି ଆତ୍ମାର ଆକାର। ଆତ୍ମା ଏହିଭଳି ଭାବରେ ରହିଛି। ଅନ୍ୟ କଥାରେ ଆମେ କହିବା ଯଦି 10,000 ଆତ୍ମା ଗୋଟିଏ ସ୍ଥାନରେ ରହିବେ ତାହେଲେ କେଶର ଅଗ୍ର ଯେତିକି ସ୍ଥାନ ଅଧିକାର କରୁ ସେତିକି ସ୍ଥାନରେ 10,000 ଆତ୍ମା ରହିଯିବେ। ଏତେ ସୂକ୍ଷ୍ମ। ତେଣୁ ଏଇ ଯେଉଁ ଆତ୍ମା ତିନି ଭାଗରେ ବ୍ୟବହାର କରାଯାଉଛି, ଗୋଟେ ଶରୀରକୁ କୁହାଯାଉଛି ଆତ୍ମା, ମନକୁ କୁହାଯାଉଛି ଆତ୍ମା, ଏବଂ ଆତ୍ମାକୁ ମଧ୍ୟ ଆତ୍ମା କୁହାଯାଉଛି। ତେଣୁ ଭଗବାନ ସେ ତିନୋଟି କଥାକୁ ଏଠି ମିଶେଇକି କହୁଛନ୍ତି, ଉଦ୍ଧରେଦାତ୍ମନାତ୍ମାନ। ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ଆମ ଶରୀର ଭିତରେ। ମନଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ତ ଶାସ୍ତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା। ମନକୁ ନିୟନ୍ତ୍ରଣ କରିଦେଲେ ଆମେ ଜୀବନରେ ସିଦ୍ଧିପ୍ରାପ୍ତ ହୋଇଯିବା। ମନ ହେଉଛି ସବୁକିଛିର ମୂଳ। ତେଣୁ ଏ ମନ ଯେଉଁ ରହୁଛି ଆମର, ଏଇଟାକୁ ଭଗବାନ କହୁଛନ୍ତି ଉଦ୍ଧରେଦାତ୍ମନାତ୍ମାନ। ମନ ଦ୍ୱାରା ଆମର ଯେଉଁ ରହିଛି କ'ଣ, ଆମର ଆମର ଆତ୍ମାକୁ ଆମେ ଉନ୍ନତି କରିବା। ଆତ୍ମା ବର୍ତ୍ତମାନ ରହିଛି ବନ୍ଦୀ ଅବସ୍ଥାରେ ରହିଛି, ବନ୍ଦୀ ହେଇକି ରହିଛି ଆତ୍ମା। ସତ୍ୱ ରଜତମ ତିନି ଗୁଣରେ ବନ୍ଧା ହେଇକି ରହିଛନ୍ତି ସମସ୍ତେ। ସତ୍ୱ ରଜତମ ଇତି ଗୁଣା ପ୍ରକୃତି ସମ୍ଭବାତ୍ ନିବଘ୍ନତି ମହାବାହ ଦେହ ଦେହିନ ଅବ୍ୟୟ। ଆତ୍ମା ଆମର ତିନିଟି ଗୁଣରେ ବନ୍ଦୀ ହେଇକି ରହିଛନ୍ତି, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ଏହି ବନ୍ଦୀରୁ କେମିତି ଆମେ ଉଦ୍ଧାର କରିବା ଆତ୍ମାକୁ, ନା ମନ ଦ୍ୱାରା। ମନଟା ଭଗବତ ଗୀତାରେ ଭଗବାନ କହିଲେ ମନ ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଇନ୍ଦ୍ରିୟାଣ ମନସ୍ତାସ୍ମି, ଇନ୍ଦ୍ରିୟମାନ ଭିତରେ ଯେତେ ଇନ୍ଦ୍ରିୟ ଏକାଦଶ ଇନ୍ଦ୍ରିୟ ବୋଲି ମନକୁ ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଉଛି। ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଏବଂ ଏ ମନ ଗୋଟେ ମନକୁ ମଧ୍ୟ ଗୋଟେ ଇନ୍ଦ୍ରିୟ ସହିତ ଇନ୍ଦ୍ରିୟ ବୋଲି କୁହାଯାଉଛି, ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଉଛି। ତେଣୁ ଏ ଯେଉଁ ମନ, ଏଇଟା ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଇନ୍ଦ୍ରିୟାଣ ମନସ୍ତାସ୍ମି, ଇନ୍ଦ୍ରିୟମାନ ଭିତରେ ମନ ହେଉଛି ରାଜା, ଇନ୍ଦ୍ରିୟ ରାଜା ହେଉଛି ମନ। ତେଣୁ ମନଟା ଭଗବାନଙ୍କର ହେଉଛି ଗୋଟେ ବିଭୂତି। ଇନ୍ଦ୍ରିୟାଣ ମନସ୍ତାସ୍ମି, ମନଟା ଆମର ସତ୍ୱଗୁଣରେ ଆସୁଛି। ଭୌତିକ ଆମ ଶରୀରରେ ଯେଉଁ ରହିଛି ତିନୋଟି ଗୁଣ ପ୍ରାଧାନ୍ୟ ରହିଛି, ମନଟା କିନ୍ତୁ ସତ୍ୱଗୁଣରେ ରହିଛି। ସତ୍ୱଗୁଣରୁ ମନଟା ସୃଷ୍ଟି ହୋଇଛି, ଭଗବାନ ସୃଷ୍ଟି କରି ସତ୍ୱଗୁଣରୁ ମନ ସୃଷ୍ଟି ହୋଇଛି। ତେଣୁ ଏ ମନଟାକୁ ଆମେ ଯଦି ସତ୍ୱଗୁଣକୁ ନେଇଯିବା, ଉଦ୍ଧରେଦା ଆତ୍ମନା କହିଲେ ଗୁଣ ଭିତରେ ଯେଉଁ ରହିଛି ତିନୋଟି ଗୁଣ, ତା ଭିତରେ ଶ୍ରେଷ୍ଠ ଗୁଣ ହେଉଛି ସତ୍ୱଗୁଣ। ସେ ସତ୍ୱଗୁଣକୁ ଯଦି ଆମେ ନେଇଯିବା, ମନକୁ ଉଠେଇକି ନେଇଯିବା, ତମର ଯେଉଁ ଗୁଣରୁ ଉର୍ଦ୍ଧକୁ ନେଇଯିବା ଯଦି, ହଁ ଏଇଟା କରିବା କଥା ଆମର। ଉଦ୍ଧରେଦା ଆତ୍ମନାତ୍ମାନ ନାତ୍ମାନ ପ୍ରସାଦ ଦେଇ ମନଟାକୁ ଆମେ ତଳକୁ ରଜତମ ଗୁଣକୁ ମାନେ କ'ଣ ଉଦ୍ଧରେଦାତ୍ମନାତ୍ମ ଅବସାଦ ଅବସାଦ ବା ତଳକୁ ପଠେଇବା କଥା ନୁହଁ। ମନକୁ ମନକୁ ଆମର ବା ମନ ଦ୍ୱାରା ଆମେ ଆତ୍ମାକୁ ଏହିଭଳି ଭାବରେ ଉନ୍ନତ କରିବା, ତଳକୁ ବିକ୍ଷେପ କରିବା ନାହିଁ। ସତ୍ୱରଜତମ ଗୁଣକୁ ରଜତମ ଗୁଣ ଭିତରକୁ ପ୍ରବେଶ କରାଇବା ନାହିଁ ମନକୁ, ମନ ଦ୍ୱାରା ଏଇ ଆମର ଆତ୍ମାକୁ। ତେଣୁ ଇଏ ହେଉଛି ଆମର କର୍ତ୍ତବ୍ୟ, ମନକୁ ଏହିଭଳି ଭାବରେ ଆମେ ବ୍ୟବହାର କରିବା। ମନ ଦ୍ୱାରା ଆମେ ଆମ ନିଜକୁ ବା ଆତ୍ମାକୁ ଉନ୍ନତ ସ୍ତରକୁ ନେବା, ଉନ୍ନତ ସ୍ତରକୁ ନେବା, ତଳକୁ ନିମ୍ନ ସ୍ତରକୁ ନେବା ନାହିଁ। ଇଏ ହେଉଛି ମନର କର୍ତ୍ତବ୍ୟ। ଆମର ମନର କର୍ତ୍ତବ୍ୟ ହେଉଛି ଏଇଟା, ଆମେ ଏଇଟା ମନକୁ ଏହିଭଳି ଭାବରେ ତାଲିମ ଦେବା, ଅଭ୍ୟାସ କରିବା। ଉଦ୍ଧରେଦାତ୍ମନାତ୍ମାନ ନାତ୍ମାନ ଅବସାଏ ଅବସା, ଏଇଟାକୁ ତଳକୁ ନେବା ନାହିଁ। ଉଦ୍ଧରେଦାତ୍ମନାତ୍ମାନ ନାତ୍ମାନ ଅବସାଦେ ଆତ୍ମା ହେଇକି ଆତ୍ମାନ ବନ୍ଧୁ, ଏଇ ମନଟା ଆମର ବନ୍ଧୁ। ପୁଣି ଆତ୍ମୈବ ରିପୁରାତ୍ମନ, ପୁଣି ସେଇ ମନ ମଧ୍ୟ ଆମ ଶତ୍ରୁ। ମନଟାକୁ ଆମେ ଯେଉଁଭଳି ଭାବେ ବ୍ୟବହାର କରିବା, ସେ ସେଇଭଳି ଭାବରେ ଆମକୁ ଆମର କାର୍ଯ୍ୟ କରିବ। ବନ୍ଧୁ ହିସାବରେ କାର୍ଯ୍ୟ କରିପାରିବ, ଶତ୍ରୁ ହିସାବରେ ମଧ୍ୟ କାର୍ଯ୍ୟ କରିପାରିବ। ତେଣୁ ଏଇ ଦୁଇ ପ୍ରକାର କାର୍ଯ୍ୟ କରିପାରିବ ମନଟା ଆମର। ଆମେ ଯଦି ମନକୁ ଉନ୍ନତ ସ୍ତରକୁ ନେବା ପାଇଁ ଚେଷ୍ଟା କରିବା, ଆମର ଆତ୍ମାକୁ ଉନ୍ନତ ସ୍ତରକୁ ନେବା ପାଇଁ ଚେଷ୍ଟା କରିବା, ଯେଉଁ ରହିଛି ସତ୍ୱଗୁଣର କାର୍ଯ୍ୟ ସବୁ ରହିଛି, ସକାଳୁ ଉଠିବା, ଆଳତି ଆଟେଣ୍ଡ କରିବା, ଭଗବାନ କଥା ଶ୍ରବଣ କରିବା, ଭଗବାନ କୀର୍ତ୍ତନ କରିବା, ଏଇସବୁ ମାଧ୍ୟମରେ ଆମର ଆତ୍ମାର ଉନ୍ନତି ବିଧାନ କରିପାରିବା ଆମେ ଏଇଭଳି ଭାବେ ମନକୁ ଏଇଭଳି ଭାବେ ବ୍ୟବହାର କଲେ। କିନ୍ତୁ ମନଟା ଦ୍ୱାରା ଯଦି ଆମେ ଉନ୍ନତ ସ୍ତରକୁ ନ ନେଇକି ନିମ୍ନ ସ୍ତରକୁ ନେବା ମନଟା ବା ଅନ୍ୟ ପକ୍ଷରେ ଆମେ କହିବା ଆମେ ମନକୁ ନିଜ ଅଧୀନରେ କଣ୍ଟ୍ରୋଲରେ ରଖିବା ମନ ଦ୍ୱାରା ଆମେ ନିୟନ୍ତ୍ରିତ ହେବା ନାହିଁ। ମନ ଯେଉଁଟା କହୁଛି ଏଇଟା କର ସେଇଟା କର ମନର ବହୁତ ପ୍ରକାର ସବୁବେଳେ ମନର ତିନୋଟି ରହିଛି କାର୍ଯ୍ୟ ଥିଙ୍କିଂ ଫିଲିଂ ୱିଲିଂ ମନର ଧର୍ମ ହେଉଛି ଏଇଟା ସେ କିଛି ନା କିଛି ଚିନ୍ତା କରିବ କିଛି ଅନୁଭବ କରିବ ଏବଂ କିଛି ଇଚ୍ଛା କରିବ ଏଇ ଥିଙ୍କିଂ ଫିଲିଂ ୱିଲିଂ ଏଇଟା କୁହାଯାଏ ପ୍ରଭୁପାଦ ମହାରାଜ କହିଛନ୍ତି ଏ ମନର ଧର୍ମ ହେଉଛି ଏଇଭଳି ଭାବରେ ସବୁ ନା ସବୁବେଳେ କିଛି ନା କିଛି ଚିନ୍ତା କରୁଥିବ ବା କିଛି ଅନୁଭବ କରୁଥିବ ବା କିଛି ଇଚ୍ଛା କରୁଥିବ ଏଇଟା କରିବା ସେଇଟା କରିବା ସଂକଳ୍ପ ବିକଳ୍ପ ଯାହା କୁହାଯାଏ ଏଇଟା କରିବା ସେଇଟା କରିବାନି ଏଇଟା କରିବା ସେଇଟା କରିବାନି ଏ ମନର କାର୍ଯ୍ୟ ହେଉଛି ଏଇଟା ମନର ଧର୍ମ ହେଉଛି ସେଇଟା ମନ ଧର୍ମ ଥିଙ୍କିଂ ଫିଲିଂ ୱିଲିଂ। ତେଣୁ ମନ ଯେତେବେଳେ ଚିନ୍ତା କରିବ ଏସବୁ ନିମ୍ନ ଚିନ୍ତନ ଚେତନା ରହିବ ସେତେବେଳେ ଆମେ ଚେଷ୍ଟା କରିବା ମନକୁ ଉର୍ଦ୍ଧକୁ ନେବା ପାଇଁ ମନକୁ ଉର୍ଦ୍ଧକୁ ନେବା ପାଇଁ ଆତ୍ମା ଦ୍ୱାରା ମନକୁ ଉର୍ଦ୍ଧକୁ ନେବା। ଯଦି ମନଟା ମନଟା ଯଦି ଆମକୁ ତଳକୁ ନେଇଗଲା ଆମର ଆମକୁ ମନର ଆମେ ବଶୀଭୂତ ହୋଇଗଲେ ତାହେଲେ ଆମେ ନିମ୍ନ ଚେତନାକୁ ପଳାଇ ଆସିବା ତମଗୁଣ ରଜଗୁଣକୁ ଆସିଯିବା। ତେଣୁ ଏଇ ଷଷ୍ଠ ଅଧ୍ୟାୟରେ ପୁରା ଷଷ୍ଠ ଅଧ୍ୟାୟଟା ସାର ସବୁ କୁହାଯାଇଛି ମନକୁ କେମିତି ନିୟନ୍ତ୍ରଣ କରିବ ଧ୍ୟାନ କରି ଏ ମନକୁ ଭଗବାନ ପାଦ ପଦ୍ମରେ ଲଗେଇବ ଏଇ ଏଇ ଉପାୟଟି ଦିଆଯାଏ ଷଷ୍ଠ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯିବ ଆସିବ ଏ କଥା କେମିତି ଏ ଗୋଟେ ଏକାନ୍ତ ସ୍ଥାନକୁ ଯିବାକୁ ପଡ଼ିବ ସେଠି ଗୋଟେ ଏଭଳି ଆସନ ଲଗେଇବାକୁ ପଡ଼ିବ ଯେଉଁଟା ବେଶୀ ନୀଚ ନୁହଁ କି ବେଶୀ ଉଚ୍ଚ ନୁହଁ ସେଠି ଏଇଭଳି ଭାବେ ପୋଷ୍ଟରେ ରହିବାକୁ ପଡ଼ିବ ସମକାୟ ଶିଳ ଗ୍ରୀବା ଏକ ସରଳରେଖା ରହିବାର ଅଛି ଶରୀର ମନ ଏବଂ ବେଗ ଗ୍ରୀବା ଏବଂ ମସ୍ତକ ଇତ୍ୟାଦି ଗୋଟିଏ ସରଳରେଖା ରହିବାର ଅଛି ଏବଂ ସମ୍ପ୍ରକ୍ୟ ନାସିକା ଗ୍ରନ୍ଥ ଆମର ନାସିକାର ଅଗ୍ରଭାଗକୁ ଆମେ ଦେଖିବା ତେଣୁ ନାସିକାର ଅଗ୍ରଭାଗ ଦେଖିବାକୁ ହେଲେ ଆଖିଟା ପୂର୍ଣ୍ଣ ବନ୍ଦ ହେବ ନାହିଁ କି ଆଖିଟା ପୁରା ଖୋଲା ହେବ ନାହିଁ ଅର୍ଦ୍ଧ ନିମିଳିତ ଚକ୍ଷୁ ଏଇ ପୋଜିସନରେ ଏଇ ସ୍ଥିତିରେ ଆମେ ଧ୍ୟାନ କରିବା। ଧ୍ୟାନ କରିବାର ଅର୍ଥ ମନଟାକୁ ସବୁବେଳେ ଭଗବାନ ପାଦପଦ୍ମରେ ଲଗେଇବା ମନଟା ଚାଲିଯାଉଛି ବିଭିନ୍ନ ବିଷୟବସ୍ତୁ ପ୍ରତି ଆକର୍ଷିତ ହୋଇକି ରହୁଛି ସବୁବେଳେ ମନଟା ଏସବୁ ରହିଛି ପାଞ୍ଚଟି ବିଷୟବସ୍ତୁ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏସବୁ ଏ ମନ ଦ୍ୱାରା ସବୁ ସମସ୍ତେ ପରିଚାଳିତ ହେଉଛନ୍ତି ଇନ୍ଦ୍ରିୟ ଚକ୍ଷୁ ଦେଖିବା ପାଇଁ ଚାହୁଁଛି ଏ ରୂପ ଦର୍ଶନ କରିବା ପାଇଁ ଚାହୁଁଛି ତେଣୁ ମନ ସେଇଠି ସେଇ ଅନୁସାରେ ସେଇଟା ରୂପ ଆସ୍ୱାଦନ କରୁଛି ମନ ଦ୍ୱାରା ଆସ୍ୱାଦିତ ହେଉଛି ଚକ୍ଷୁ ଦେଖିଲେ ମଧ୍ୟ ଯଦି ମନ ଆସ୍ୱାଦନ ନ କରିପାରିବ ନାହିଁ ତା'ର ଚକ୍ଷୁଟା ସେ କାର୍ଯ୍ୟ କରିବ ନାହିଁ ମନଟା ତା ସହିତ ମିଶିଥିବାରୁ ଏସବୁ କାର୍ଯ୍ୟ ହେଉଛି ଚକ୍ଷୁ ଦ୍ୱାରା ଆମେ ଦର୍ଶନ କରୁଛେ ମନ ଦ୍ୱାରା ଏଇଟାକୁ ଆମେ ଉପଭୋଗ କରୁଛେ ରୂପ ଦେଖିକରି ଉପଭୋଗ କରୁଛେ ବା ଆସ୍ୱାଦନ କରୁଛେ ଶବ୍ଦ ଯେଉଁ ଶୁଣୁଛେ ଏ ମନ ଦ୍ୱାରା ଆମେ ଆସ୍ୱାଦନ କରୁଛେ କର୍ଣ୍ଣ ଦ୍ୱାରା ଆମେ ଶବ୍ଦ ଶୁଣୁଛେ କିନ୍ତୁ ମନ ଦ୍ୱାରା ଏଇଟା ଆସ୍ୱାଦନ କରୁଛେ କର୍ଣ୍ଣ ଆସ୍ୱାଦନ କରିପାରିବ ନାହିଁ ମନ ଆସ୍ୱାଦନ କରୁଛେ ଏଇଭଳି ଭାବେ ବିଷୟବସ୍ତୁ ସବୁ ରହିଛି ପାଞ୍ଚଟି ବିଷୟବସ୍ତୁ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ମନ ଦ୍ୱାରା ଆମେ ଏଇସବୁ ଉପଭୋଗ କରୁଛେ ମନ ସ୍ଥାନ ଇନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରିଛନ୍ତି ଏଇ ମନ ବିଷୟରେ ବହୁତ କଥା କୁହାଯାଇଛି ଭଗବତ ଗୀତାରେ ଅନ୍ୟ ଶାସ୍ତ୍ରମାନେ ମଧ୍ୟ ଭାଗବତ ଇତ୍ୟାଦି ଶାସ୍ତ୍ର ସବୁ କଥା କୁହାଯାଇଛି ଏକାଦଶରେ ସେଇଟା କହିବେ ଜଣେ ବ୍ରାହ୍ମଣ ଥିଲେ ସେ ଯେଉଁ ଉଜ୍ଜୟିନୀର ବ୍ରାହ୍ମଣ ଜଣେ ଏକାଦଶ 23 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ ବହୁତ ଧନୀ ବ୍ୟକ୍ତି ଥିଲେ କିନ୍ତୁ ସେ ଧନଟାକୁ ଭଗବାନଙ୍କ ସେବାରେ ବିନିଯୋଗ କରୁନଥିଲେ ଏମିତିକି ନିଜେ ମଧ୍ୟ ଉପଭୋଗ କରୁନଥିଲେ କିଛି କାହାକୁ ପଇସା କିଛି ଦେଉନଥିଲେ ବହୁତ କୃପଣ ବ୍ୟକ୍ତି ଥିଲେ ତେଣୁ ଅନ୍ତିମରେ ତାଙ୍କ ସବୁ ଧନ ସବୁ କିଏ କିଏ ସବୁ ନେଇଗଲେ ସବୁ ଜବରଦସ୍ତି କରି ସବୁ ନେଇଗଲେ ତେଣୁ ଶେଷକୁ ଆଉ ତାଙ୍କ ପାଇଁ କିଛି ରହିଲାନି ବହୁତ ଦରିଦ୍ର ଅବସ୍ଥାରେ ରହିଗଲେ ସିଏ ତେଣୁ ଯେତେବେଳେ ଧନ ସବୁ ଚାଲିଗଲା ତାଙ୍କର ସେତେବେଳେ ଚିନ୍ତା ଆସିଲା ଧନ ଚାଲିଗଲା ତେଣୁ ସେ ବର୍ତ୍ତମାନ ଭିକ୍ଷା କଲେ ଭିକ୍ଷା କରି ଚଳିଲେ ଯେଉଁଠିକି ଯାଉଥାନ୍ତି ସମସ୍ତେ ତାଙ୍କୁ ତିରସ୍କାର କରୁଥାନ୍ତି ଅପମାନ କରୁଥାନ୍ତି ଏ ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି ଥିଲା ପଇସା ଖର୍ଚ୍ଚ କଲା ନାହିଁ ସବୁ ଚାଲିଗଲା ପରେ ବର୍ତ୍ତମାନ ଭିକ୍ଷା ମାଗୁଛି ଆକୁ ବିଦା କର ବାଡ଼େଇବା ସବୁ କହିକିରି ଏଇଭଳି ଭାବରେ କିଏ କ'ଣ ସବୁ ସବୁ ଦୁର୍ବ୍ୟବହାର କରୁଥିଲେ, କିନ୍ତୁ ସେ ସବୁ ସହୁଥିଲେ। ସେ ଗୋଟେ ପ୍ରସିଦ୍ଧ ମନ୍ତ୍ର କହିଛନ୍ତି ବା ଗୋଟେ ଶ୍ଳୋକ କହିଛନ୍ତି, ଯେଉଁ ଶ୍ଳୋକଟାକୁ ଆମର ଆମର ସମ୍ପ୍ରଦାୟରେ ସନ୍ନ୍ୟାସୀମାନେ ସେ ଶ୍ଳୋକକୁ ଉଚ୍ଚାରଣ କରନ୍ତି, ଏ ଶ୍ଳୋକଟି ରହିଛି। ସେଇଠି ସେ କହିଛନ୍ତି ମନଟା କେମିତି ସବୁକିଛିର ମୂଳ। ଏ ଗୋଟେ ଶ୍ଳୋକ ବହୁତ ସୁନ୍ଦର ଶ୍ଳୋକ ରହିଛନ୍ତି ସେଥିରେ ଏକାଦଶ ସ୍କନ୍ଧ 23 ଅଧ୍ୟାୟରେ। ସେ କହୁଛନ୍ତି ଆମେ ସାଧାରଣତଃ ଯେଉଁ ଆମେ ବିଭିନ୍ନ ପ୍ରକାର ଦୁଃଖ ଭୋଗ କରୁଛେ ତାର ବିଭିନ୍ନ କାରଣ ସବୁ ରହିଛି। କିଏ ଦେବତାମାନଙ୍କ ଦ୍ୱାରା 5 କାରଣ ରହିଛି ନା, କୁହାଯାଇଛି କର୍ମର ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ନାହିଁ କି କ'ଣ କ'ଣ ନା, ଅଧିଷ୍ଠାନ ତଥା କର୍ତ୍ତା କରଣନ୍ତ ପୃଥକ ବିଧମ ବିବିଧାସ୍ତ ପୃଥକ ଚେଷ୍ଟା ଦୈବମ ଦୈବାତ୍ର ପଞ୍ଚମ। ଏ 5 କାରଣ ରହିଛି ସବୁ କର୍ମର, କେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି, ଅଧିଷ୍ଠାନ କର୍ତ୍ତା ଯିଏ କାର୍ଯ୍ୟ କରୁଛି, କରଣ ଯାହାଦ୍ୱାରା କରାଯାଉଛି, ବିବିଧ ଏବଂ ବିଭିନ୍ନ ପ୍ରକାର ଚେଷ୍ଟା ରହିଛି, ଏବଂ ଦେବତାମାନେ ଦେବତା ତାଙ୍କୁ ସବୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ତିମ ପଞ୍ଚମ କାରଣ ହେଉଛନ୍ତି ଦେବତା ବା ଭଗବାନ। ତେଣୁ ଏହିଭଳି ଭାବରେ 5 କାରଣ ରହିଛି, କିଏ କ'ଣ ସବୁ କେଉଁମାନେ ବିଭିନ୍ନ ଯେଉଁ ଛଡ଼ ଦର୍ଶନ ରହିଛନ୍ତି, କିଏ କାହା ତାର ଆମର ଯେଉଁ ଦୋଷ ଭୋଗ କରୁଛେ ଫଳ ଭୋଗ କରୁଛେ ତାର ବିଭିନ୍ନ ପ୍ରକାର କାରଣ ଦର୍ଶାଉଛନ୍ତି, କିଏ କେଉଁ ପ୍ରକାର କହୁଛନ୍ତି, କିଏ କହୁଛନ୍ତି ଦେବ ଦୈବ କାରଣ, କିଏ କହୁଛନ୍ତି କର୍ମ କାରଣ, କିଏ କହୁଛନ୍ତି ଗ୍ରହମାନଙ୍କର କାରଣ, ଏସବୁ ବିଭିନ୍ନ ପ୍ରକାର ସବୁ କଥା ରହିଛି। କିନ୍ତୁ ସିଏ ଗୋଟେ ଶ୍ଳୋକ କହିଲେ, ବହୁତ ସୁନ୍ଦର ଶ୍ଳୋକ 1 ଅଧ୍ୟାୟରେ ସେ କଥା ଆସିବ। ସିଏ କହିଲେ ନାୟମ ଜନମେ ସୁଖ ଦୁଃଖ ହେତୁ, କୌଣସି ସାଧାରଣତଃ ଆମେ ଯଦି ଦୁଃଖ ପାଉଛେ ବା ସୁଖ ପାଉଛେ ଆମେ କହିଲେ ସେ ଲୋକ ଯୋଗୁଁ ଆମେ ଏଠି ସୁଖ ପାଇଲେ ବା ସେ ଲୋକ ଏଭଳି ଆମେ କମ କଲେ ଆମେ ଦୁଃଖ ପାଇଲେ, ସେ ଲୋକକୁ କହିଦେଉଛୁ ଦାୟୀ କରିଦେଉଛୁ, ଏ ଲୋକ ହେଉଛୁ ଆମେ ଦେଉଛୁ ଏଇଟା ଏ କାରଣ ଦେଲା ଆମକୁ। କିନ୍ତୁ ସିଏ କହୁଛନ୍ତି ସେ କଥା ନାୟମ ଜନମେ ସୁଖ ଦୁଃଖ ହେତୁ, କୌଣସି ଲୋକ ମୋର ସୁଖ ଦୁଃଖର କାରଣ ନୁହଁ। ସେଇଭଳି ଭାବରେ ସେ ଏଇଟା ଅନୁଭବ କରୁଥିଲେ, ସେ ଶ୍ଳୋକକୁ ଉଚ୍ଚାରଣ କରି ସେଇଟା ନିଜେ ଅନୁଭବ କରୁଥିଲେ। ଯିଏ ତାଙ୍କୁ ତିରସ୍କାର କରୁଛନ୍ତି ସିଏ ଭାବୁଛନ୍ତି ଇଏ ଲୋକ ମୋତେ ତିରସ୍କାର କରୁନାହିଁ, ମୋ କର୍ମଫଳ ଅନୁସାରେ ମୁଁ ପାଉଛି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ନାୟମ ଜନମେ ସୁଖ ଦୁଃଖ ହେତୁ ନ ଦେବତାତ୍ମା ଗୃହକର୍ମ କାଳ, ଦେବତା ନୁହନ୍ତି ବା ଆମେ ଯେଉଁ ଆତ୍ମା ଦ୍ୱାରା କାର୍ଯ୍ୟ କରୁଛେ ସେଇଟା ମଧ୍ୟ ନୁହଁ, ଗ୍ରହ ବା ଅନ୍ୟ କେଉଁ ଗ୍ରହର ପ୍ରଭାବ ରହିଛି ସେଇଟା ମଧ୍ୟ ନୁହଁ, ବା ଆମର ଅନ୍ୟ କିଛି କର୍ମର ପ୍ରଭାବ ରହିଛି ସେଇଟା ମଧ୍ୟ ନୁହଁ, ବା କାଳର ପ୍ରଭାବ ରହିଛି ବିଭିନ୍ନ କାଳର ମଧ୍ୟ ରହିଛି ତା'ର ପ୍ରଭାବ ରହିଛି ସେଇଟା ମଧ୍ୟ ସେ କହୁଛନ୍ତି ନା ସେଇଟା ମଧ୍ୟ ନୁହଁ। ନାୟମ ଜନମେ ସୁଖ ଦୁଃଖ ହେତୁ ନ ଦେବତାତ୍ମା ଗ୍ରହ କର୍ମ କାଳ, ତାହେଲେ କିଏ ଆମର ଏଇ ସୁଖ ଦୁଃଖର ହେତୁ କିଏ ନା ମନ, ପରମ କାରଣ ମା ମନନ୍ତି, ମନ ହେଉଛି ସବୁକିଛିର କାଳ କାରଣ। ସଂସାର ଚକ୍ରଂ ପରିବର୍ତ୍ତେ ଯତ୍, ଏ ସଂସାର ଚକ୍ରରେ ଯେଉଁ ଆମେ ଘୁରି ବୁଲୁଛେ ତାର କାରଣ ହେଉଛି ମନ, ମନକୁ ଯଦି ଆମେ ନିୟନ୍ତ୍ରଣ କରିଦେବା ତାହେଲେ ଆମେ ଜୀବନରେ ସିଦ୍ଧି ପାଇଯିବା, ଏ ମନଟା ହେଉଛି ସବୁକିଛିର ମୂଳ। ତେଣୁ ଆମର ଭକ୍ତ ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ମନକୁ ସକାଳୁ ଉଠିଲେ 100 ଝାଡ଼ୁ ପାହାର, ରାତିରେ 100 ଜୋତା ପାହାର, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଭଳି କହନ୍ତି। ମନ ବିଷୟରେ ବହୁତ କଥା ରହିଛି, ତେଣୁ ଏ ମନ ହେଉଛି ସବୁକିଛିର ମୂଳ, ସବୁକିଛିର ମୂଳ। ମନଟାକୁ ଯଦି ଆମେ କଣ୍ଟ୍ରୋଲ କରିଦେବା ତାହେଲେ ଆମ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା, ମନ ହେଉଛି ସବୁ ସବୁକିଛିର ମୂଳ ହେଉଛି ମନ। ଯେମିତି ଆମର କୁହାଯାଇଛି ଯେ ରାଜା ଯେଉଁ ରହିଥିଲେ ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେ ମନକୁ ସବୁବେଳେ ଭଗବାନ ପାଦପଦ୍ମରେ ଲଗେଇକି ରଖୁଥିଲେ। ସବୈ ମନ କୃଷ୍ଣ ପଦାର ବିନ୍ଦୟୁ, ମନଟାକୁ ସବୁବେଳେ ଭଗବାନଙ୍କ ପାଦପଦ୍ମରେ ସେ ଲଗେଇକି ରଖୁଥିଲେ। ଏବଂ ଭଗବତ ଗୀତାରେ ମଧ୍ୟ ଏତେ ଜ୍ଞାନ ଦେଲା ପରେ ଭଗବାନ ଅନ୍ତିମରେ କହିଲେ ଏଇ 4 ସବୁଠାରୁ ସାର ଜିନିଷ, ଗୀତାର ସାର ଏଇ 4 ବୋଲି କହିଲେ, ସେଇଟା ହେଉଛି ପ୍ରଥମ ହେଉଛି ମନ, ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ମନ୍ମନା ଭବ। ମନରେ ଆମେ ସବୁବେଳେ କ'ଣ ଚିନ୍ତା କରୁଛେ କିନ୍ତୁ ଭଗବାନ ଚିନ୍ତା ଆମର ହେଉନାହିଁ, ତେଣୁ ସେଇଟା ଟ୍ରେନିଂ ଦିଆଯିବ, 6 ଅଧ୍ୟାୟରେ ବର୍ଣ୍ଣନା କରାଯିବ କିଭଳି ମନକୁ ଆମେ ଭଗବାନ ପାଦପଦ୍ମରେ ଲଗେଇବା, ଏ ଅଭ୍ୟାସ କରିବା ସବୁବେଳେ ପାଇଁ ସେ ଅଭ୍ୟାସ ଚାଲିବ। ଏ ଅଭ୍ୟାସ ମନରେ ତ ଭଗବାନ ଚିନ୍ତା କରିବା, ମନ ଯତ ନିଶ୍ଚଳ ଯେ ମନ ମନ ସବୁବେଳେ ଚାଲିଯାଉଛି ମନ ସ୍ଥାନକୁ, ପୁଣି ମନକୁ ଆଣିବାକୁ ପଡ଼ିବ, ଆମେ ସେଇଟା ଚେଷ୍ଟା କରିବା ଆମକୁ ମନକୁ ଏଇଭଳି ଭାବରେ କଣ୍ଟ୍ରୋଲ କରିବା। ଏ ହେଉଛି ଧ୍ୟାନ ଯୋଗର ଯେଉଁ ଉପାୟ ରହିଛି ମନକୁ ନିୟନ୍ତ୍ରଣ କରିବା, ସେ ବିଷୟରେ ଆଲୋଚନା ଚାଲିଛି, ଚାଲିବ ଭଗବାନ କହିବେ। ତେଣୁ ଏ ମନଟା ହେଉଛି ଆମର ବନ୍ଧୁ। ଯଦି ମନଟାକୁ ଆମେ କ'ଣ ନଷ୍ଟ କରିଦେଇପାରିବା ନାହିଁ, ମନଟା ସବୁବେଳେ ରହିବ। କିନ୍ତୁ ମନଟା ଯଦି ଦିବ୍ୟ ମନର ମନ ହୋଇଗଲା, ତାହେଲେ ଆମକୁ ସେ ଭଗବତ ଧାମକୁ ନେଇଯିବ। କିନ୍ତୁ ମନଟା ଯଦି ଏ ଭୌତିକ ସ୍ତରରେ ରହିଲା, ତାହେଲେ ଆମେ ଭୌତିକ ସ୍ତରରେ ହିଁ ଘୁରି ବୁଲିବା। ମନଟା ଭଗବାନଙ୍କ ଚିନ୍ତା, ଯଦି ମନରେ ଚିନ୍ତା ହୋଇଗଲା, ତାହେଲେ ଆମକୁ ସେ ନେଇଯିବ, ଉଡ଼େଇକି ନେଇଯିବ, ପୁରା ଭଗବତ ଧାମକୁ ନେଇଯିବ। ସେତିକି ମନରେ ଭଗବାନଙ୍କ କେତେ ସୁନ୍ଦର, ଭଗବାନଙ୍କର ଯେଉଁ ସେବା କରୁଛେ, ଭଗବାନଙ୍କର ଯେଉଁ ଆନନ୍ଦ ଉପଭୋଗ କରୁଛେ, ଆନନ୍ଦ ପ୍ରାପ୍ତ ହେଉଛି, ସେବା ଆନନ୍ଦ ଯେଉଁ ପ୍ରାପ୍ତ ହେଉଛେ, ଏ ମନରେ ସେଇଟା ଆସ୍ୱାଦନ କରାଯାଉଛି। ତେଣୁ ଏଇ ମନଟାକୁ ଯଦି ଆମେ ଠିକ୍ ଭାବରେ ବ୍ୟବହାର କରିପାରିବା, ଠିକ୍ ଭାବରେ ବ୍ୟବହାର କରିପାରିବା, ସଠିକ୍ ଭାବରେ ମନଟାକୁ ନିୟୋଜିତ କରିପାରିବା, ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା। ତେଣୁ ମନ ଏକାଧାରରେ ଆମ ବନ୍ଧୁ, ପୁଣି ଶତ୍ରୁ ମଧ୍ୟ। ଯଦି ଆମେ ମନକୁ ନିଜ ଅଧୀନରେ ରଖିଲେ, ତାହେଲେ ସେଇଟା ଆମର ବନ୍ଧୁ ହିସାବରେ ରହିବ। ଆମକୁ କୁହାଯାଇଛି, ଗୋଟେ ପ୍ରୋଭର୍ବ ରହିଛି, ମାଇଣ୍ଡ ଇଜ୍ ଏ ବ୍ୟାଡ୍ ମାଷ୍ଟର୍, ଗୋଟେ ହେଉଛି ଗୁଡ୍ ସର୍ଭାଣ୍ଟ। ମନଟା ହେଉଛି, ଯଦି ଆମେ ମନକୁ ଆମ ମାଲିକ କରିବା, ତାହେଲେ ସିଏ ଗୋଟେ ଆମକୁ ନର୍କକୁ ନେଇଯିବ। କିନ୍ତୁ ମନକୁ ଯଦି ଆମେ ନିଜ ଅଧୀନରେ ରଖି ଆମ ସେବକ ରୂପରେ ବ୍ୟବହାର କରିବା, ଅଧୀନରେ ରଖିବା, ତାହେଲେ ସେ ଆମକୁ ଭଗବତ ଧାମକୁ ନେଇଯିବ। ଗୁଡ୍ ସର୍ଭାଣ୍ଟ, ମ୍ୟାନ୍ ଇଜ୍ ଏ ଗୁଡ୍ ସର୍ଭାଣ୍ଟ ମାଇଣ୍ଡ, ଏଭଳି ଭାବରେ କୁହାଯାଇଛି। ତେଣୁ ଏ ମନ ଉପରେ ବହୁତ କଥା ରହିଛି। ମନ, ଏ ମନଟାକୁ ଅର୍ଜୁନ କହିଲେ, ପ୍ରଭୁ ଏ ମନକୁ ସଂଯମ କରିବା ସମ୍ଭବ ନୁହଁ, କିନ୍ତୁ ଭଗବାନ କହିଲେ ସମ୍ଭବ, ତୁମେ ଅଭ୍ୟାସ କରିବାକୁ ପଡ଼ିବ, ଏଭଳି ଭାବରେ ଅଭ୍ୟାସ କର, ମନଟାକୁ କଣ୍ଟ୍ରୋଲ କରିହେବ। ତେଣୁ ମନଟାକୁ ଯଦି ଆମେ ନିଜ ଅଧୀନରେ ରଖିଦେବା, ତାହେଲେ ଆମେ ଭଗବାନଙ୍କ ସେବାରେ ବହୁତ ଆନନ୍ଦ ରହିଛି, ସେ ଆନନ୍ଦ ପ୍ରାପ୍ତ ହେବା। ମନଟାକୁ ଖାଲି ଭଗବାନ ସେବାରେ ଲଗେଇବାର ଅଛି, ମନଟାକୁ ଭଗବାନ ପାଦପଦ୍ମରେ ଲଗେଇବାର ଅଛି। ସେତିକି ଯଦି ଆମେ କରିପାରିବା, ଆମର ହେବ ନାହିଁ, ଏତେ ସହଜରେ ହେବ ନାହିଁ, ମନଟା ଚାଲିଯିବ। ବହୁତ ଜନ୍ମ ଧରି ଆମେ ରହିଛି ମନ, ଏ ଭୌତିକ ଉପଭୋଗ କରିଚାଲିଛି, ଏତେ ସହଜରେ ମନଟା ଲାଗିବ ନାହିଁ। କିନ୍ତୁ ଯେତେବେଳେ ମନ ଚାଲିଯାଉଥିବ, ଆମର ଇଏ ହେଉଛି ଆମର ଅଭ୍ୟାସ ଏଇ କରିବା, ଅଭ୍ୟାସ ଏଠି କରିବା ଆମର ଏଇଟା କର୍ତ୍ତବ୍ୟ, ମନକୁ ପୁଣି ଆଣିକିରି ଭଗବାନ ପାଦପଦ୍ମରେ ଲଗେଇବା। ସେଥିପାଇଁ ସଂଖ୍ୟାପୂର୍ବକ ନାମ ଗାନ, ଯେଉଁ ଆମେ ଜପ କରୁଛେ, ସଂଖ୍ୟାପୂର୍ବକ ଜପ କରୁଛେ, ଯେତେବେଳେ ଜପ କରୁଛେ, ମାଳି ଗଡ଼ଉଛେ, ମନକୁ ଭଗବାନ ପାଦପଦ୍ମରେ ଲଗେଇବାକୁ ପଡ଼ିବ। ମନ ଚାଲିଯାଉଥିବ, ପୁଣି ଆଣିକି ଲଗେଇବାକୁ ପଡ଼ିବ। ଏଇ ଅଭ୍ୟାସ, ଏଭଳି ଭାବରେ ମନ ଯଦି ଆମେ ମନକୁ ନିୟନ୍ତ୍ରଣ କରିପାରିଲେ, ତାହେଲେ ସେଇଟା ଆମର ବନ୍ଧୁ ହୋଇଯିବ, ଆମେ ଭଗବଦ୍ଧାମକୁ ନେଇଯିବ ସେ। କିନ୍ତୁ ଯଦି ମନର ଆମେ ବଶବର୍ତ୍ତୀ ହୋଇଗଲେ, ତାହେଲେ ସେ ଆମକୁ ନର୍କକୁ ନେଇଯିବ, ଶତ୍ରୁ ଭଳି କାର୍ଯ୍ୟ କରିବ ସେ। ତେଣୁ ମନ ବିଷୟରେ ବହୁତ କଥା ରହିଛି। ତେଣୁ ଏ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେଇଟା, ଏ ଯେଉଁ ରଜ ଏବଂ ତମ ଗୁଣ, ଆମର ଶତ୍ରୁ କିଏ? ତୃତୀୟ ଅଧ୍ୟାୟରେ ସେ ପଚାରିଲେ ନା, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ଭଗବାନ ସେ ପ୍ରଶ୍ନର ଉତ୍ତର ସେ କଥା କହିଥିଲେ, କାମ ଏସ କ୍ରୋଧ ଏସ, ଏ କାମ ଏବଂ କ୍ରୋଧ ଏଇଟା ରଜଗୁଣରୁ ଆସୁଛି, ଆ ଦ୍ୱାରା ହିଁ ଆମେ ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛେ। ତେଣୁ ତାକୁ ଆଉ ଥରେ ତାକୁ ବିସ୍ତାର କରି କହୁଛନ୍ତି, ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ମୁଖ୍ୟତେ, ଇନ୍ଦ୍ରିୟ ଏବଂ ମନ ଏବଂ ବୁଦ୍ଧିରେ ଏଇ କାମ କ୍ରୋଧ ସବୁ ରହିଛନ୍ତି, ଅଶ୍ୟ ଅଧିଷ୍ଠାନ ଉଚ୍ଚତେ। ତେଣୁ ଏଇ ମନକୁ ଆମର ଏଥିରୁ ଉଦ୍ଧାର କରିବାକୁ ପଡ଼ିବ, କାମ କ୍ରୋଧରୁ ଏଥିରୁ ମୁକ୍ତ କରିବାକୁ ପଡ଼ିବ। କେମିତି କରିବା ନା, କେବଳ ଭଗବାନ ସେବାରେ ନିୟୋଜିତ କଲେ, ଭଗବାନଙ୍କର ସ୍ମରଣ କଲେ, ଭଗବାନଙ୍କର ନାମ କୀର୍ତ୍ତନ କଲେ, ଭଗବାନଙ୍କ ସେବାରେ ମନକୁ ନିଯୁକ୍ତ କଲେ, ତାହେଲେ ମନଟା ଉଦ୍ଧାର ହୋଇପାରିବ। ନହେଲେ ମନର ଅନ୍ୟ କୌଣସି ଉପାୟ ନାହିଁ ମନର ଉଦ୍ଧାର ହେବା ପାଇଁ। ତେଣୁ ଏଭଳି ଭାବରେ ଏ ଶ୍ଳୋକର ବହୁତ କଥା ରହିଛି, ଆମର ସମୟ ହୋଇଯାଇଛି। ତେଣୁ କାହାର ଯଦି ପ୍ରଶ୍ନ ନାହିଁ, ତାହେଲେ ଆମର ଏଟାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି।